ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପାଇବା ପାଇଁ ବ୍ୟାଙ୍କର ଏନ୍ପିସିଆଇ ଯାଞ୍ଚ କରିବାକୁ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ବ୍ୟାଙ୍କର ଯାଞ୍ଚ ପ୍ରକ୍ରିୟା କରାଯାଇପାରିବ। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି 8 ତାରିଖ ଦିନ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରୁ ସୁଭଦ୍ରା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ଫେବୃଆରୀ 8 ତାରିଖରେ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଦିଆଯିବ। ତା ଭିତରେ ଛୋଟିଆ ମୋଟିଆ ଭୁଲ ପାଇଁ, ଯେମିତି ବାୟୋମାଟ୍ରିକ୍ର ପ୍ରୋବ୍ଲେମ୍ ଅଛି କି ଏନ୍ପିସିଆଇର ପ୍ରୋବ୍ଲେମ୍ ଅଛି, କେବଳ ବ୍ୟାଙ୍କକୁ ଟିକେ ଯାଇକିରି ନିଜ ଆକାଉଣ୍ଟଟା ଦେଖିଦେଲେ ହେଇଯିବ। ସେତିକି ଯଦି କରିପାରନ୍ତେ ସମସ୍ତଙ୍କୁ ସୁଭଦ୍ରା ଆମେ ଫେବୃଆରୀ 8 ତାରିଖରେ ଦେଇଦିଅନ୍ତୁ।
ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ତୃତୀୟ ଅମୃତ ସ୍ନାନ ଚାଲିଛି। ମହାନିର୍ବାଣୀ ପଞ୍ଚାୟତୀ ଆଖଡ଼ା ଏବଂ ଶମ୍ଭୁ ପଞ୍ଚାୟତୀ ଅଟଳ ଆଖଡ଼ା ପ୍ରଥମ ତ୍ରିବେଣୀ ସଙ୍ଗମଠାରେ ସାହି ସ୍ନାନ କରିଛନ୍ତି। ପ୍ରଥମ ଦୁଇଟି ଅମୃତ ସ୍ନାନ ଗତମାସ 14 ତାରିଖ ମକର ସଂକ୍ରାନ୍ତି ଏବଂ ଗତ 29 ତାରିଖ ମୌନୀ ଅମାବାସ୍ୟା ଦିନ ଅନୁଷ୍ଠିତ ହୋଇଥିଲା। ଆଗାମୀ ରଥଯାତ୍ରା ପାଇଁ ପୁରୀ ରଥଖଳାକୁ ବିଧି ମୁତାବକ ଗତକାଲି ରଥ କାଠ ଅନୁକୂଳ ହୋଇଯାଇଛି। 3ଟି 12 ଫୁଟିଆ ଧଉରା କାଠର ପୂଜା କରାଯାଇଛି। ରାମନବମୀରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ରଥଖଳାକୁ ଆବଶ୍ୟକ କାଠ ଆସି ପହଞ୍ଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ବିମାନ ବନ୍ଦରରୁ ରାୟପୁର ଏବଂ ଲକ୍ଷ୍ନୌକୁ ଗତକାଲିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଷ୍ଟାର ଏୟାର ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବା ସପ୍ତାହକୁ 3 ଦିନ ସୋମବାର, ବୁଧବାର ଏବଂ ରବିବାର ଦିନ ରାୟପୁର ଝାରସୁଗୁଡ଼ା ମଧ୍ୟରେ ବିମାନ ଉଡ଼ାଣ କରିବ। ପୂର୍ବରୁ ଝାରସୁଗୁଡ଼ା ହାଇଦ୍ରାବାଦ ମଧ୍ୟରେ ଏହି ସଂସ୍ଥା ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଥିଲା। ବୈଷୟିକ ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇ ମେନ୍ 2 ଏପ୍ରିଲ 1 8 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା 25 ତାରିଖରେ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜେଇ ପ୍ରଥମ ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଶିକ୍ଷାର୍ଥୀ ପୂର୍ବ ଆବେଦନ ନମ୍ଘର ଏବଂ ପାସ୍ୱାର୍ଡ ବ୍ୟବହାର କରି ମେନ୍ 2 ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ତୋଷରାଠାରେ ଚାଲିଥିବା ତୋଷାଳିଗଡ଼ ଚତୁର୍ଥ ତୋଷାଳି ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ଆଞ୍ଚଳିକ କଳା ସଂସ୍କୃତିରେ ପ୍ରଚାର ଏବଂ ପ୍ରସାର ଦିଗରେ ଏହି ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ନବୀନ ଜୈନ ଯୋଗଦେଇଥିଲେ। ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ନିକଟ ଚନ୍ଦ୍ରଭାଗା ପୁଷ୍କରିଣୀରେ ମାଘ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଡ଼ ସ୍ଥାନ ଏବଂ ସମୁଦ୍ରକୂଳରେ ଲାଇଫ୍ଗାର୍ଡ ମୁତୟନ କରାଯିବା ସହ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀ ଐଶାନ୍ୟେଶ୍ୱର ମହାଦେବ ଏବଂ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ସପ୍ତମୀ ଦିନ ବଡ଼ି ଭୋର ବେଳେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିବେ। ଏହାପରେ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସନ୍ତରଣରେ ଓଡ଼ିଶାର ପ୍ରତ୍ୟାଶା ବ୍ୟକ୍ତିଗତ ଦ୍ୱିତୀୟ ପଦକ ହାସଲ କରିଛନ୍ତି। ମହିଳା 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ବିଭାଗରେ ପ୍ରତ୍ୟାଶା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୂର୍ବରୁ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ ବିଭାଗରେ ପ୍ରତ୍ୟାଶା ପ୍ରଥମ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ମହିଳା ଫୁଟବଲ ପ୍ରତିଯୋଗିତାରେ ସେମିଫାଇନାଲ୍ ପର୍ଯ୍ୟାୟକୁ ଓଡ଼ିଶା ଉନ୍ନୀତ ହୋଇଛି। ଗ୍ରୁପ୍ ପର୍ଯ୍ୟାୟର ଗତକାଲି ଓଡ଼ିଶା ସିକ୍କିମ୍କୁ ପରାସ୍ତ କରି ଏହି ସଫଳତା ପାଇଛି। ଆସନ୍ତାକାଲି ସେମିଫାଇନାଲ୍ରେ ଓଡ଼ିଶା ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାର ଆଜି ଓଡ଼ିଶା ଏଫ୍ସି ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗୌହାଟୀଠାରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଓଡ଼ିଶା ଏଫ୍ସିକୁ 3-2 ପରାସ୍ତ କରିଥିଲା। ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଦିନ ତାପମାତ୍ରା ସ୍ୱାଭାବିକଠାରୁ 3-4 ଡିଗ୍ରୀ ଉର୍ଦ୍ଧ୍ୱରେ ଥିବା ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ରାତି ତାପମାତ୍ରା ମଧ୍ୟ 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ 5 ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ରାତି ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।